ରେଡ଼ିଓ କୁରୁକୁଟୁର ସମସ୍ତ ଶ୍ରୋତାଙ୍କୁ ସ୍ୱାଗତ କରୁଛୁ ଏବଂ ନମସ୍କାର। ଆମେ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଥିବା ରେଡ଼ିଓ ଫେୟାର୍ର ଆୟୋଜକ ଶ୍ରୀ ସୁବ୍ରତ ପତିଙ୍କ ସହିତ କଥାବାର୍ତ୍ତା କରିବା ତାଙ୍କର ଏହି ନିଆରା ଅନୁଭୂତିକୁ ନେଇ। ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ।
ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବିଶ୍ୱ ରେଡ଼ିଓ ଦିବସର ଶୁଭେଚ୍ଛା ଅଭିନନ୍ଦନ। ଆପଣଙ୍କୁ ଆମେ ଏଇ ସାକ୍ଷାତକାରରେ ମତେ ଆପଣଙ୍କ ସହିତ କଥା ହେବା ପାଇଁ ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରୁଛି, ଧନ୍ୟବାଦ
ଭାଇ,
ଦଉଛି ଆପଣଙ୍କୁ।
ଆପଣଙ୍କର ଏଇ ଯୋଉ କାର୍ଯ୍ୟକ୍ରମଟା ଚାଲିଛି ଏବଂ ଏହା ପଛରେ ଉଦ୍ଦେଶ୍ୟଟା କଣ ରହିଛି ଏବଂ କଣ କରନ୍ତି ଆକ୍ଚୁଆଲି?
ବିଶ୍ୱ ରେଡିଓ ଦିବସ ଅବସରରେ ଆମେ 10 ବର୍ଷ ହେଲାଣି ଗୋଟେ ରେଡିଓ ମେଳା ଆୟୋଜନ କରି ଆସୁଛୁ ଭୁବନେଶ୍ୱରରେ। ଏଥିରେ ନୂଆ ପୁରୁଣା ରେଡିଓ ସେଟ୍ର ପ୍ରଦର୍ଶନୀ ଲାଗେ, ଗ୍ରାମୋଫୋନ୍ର ପ୍ରଦର୍ଶନୀ ଲାଗେ। ଏଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ, ରେଡିଓ ସମ୍ପର୍କିତ ଡ୍ରାମା ହୁଏ। ଏଥିରେ ହାମ୍ ରେଡିଓ ଅପରେଟର ମାନେ ସାମିଲ ହୁଅନ୍ତି, ହାମ୍ର ଏମର୍ଜେନ୍ସି ସମୟରେ କିଭଳି ରେଡିଓ ଅପରେଟ୍ କରେ ସେ ସମ୍ପର୍କରେ ସୂଚନା ଦିଆଯାଏ ଲୋକଙ୍କୁ, ଏହାର ଡେମନଷ୍ଟ୍ରେସନ ହୁଏ। ବିଭିନ୍ନ ରେଡିଓ ଷ୍ଟେସନ ଏଥିରେ ଅଂଶଗ୍ରହଣ କରନ୍ତି, କମନ୍ ରେଡିଓ ଠୁ ଆରମ୍ଭ କରି ଆକାଶବାଣୀ, ବିଭିନ୍ନ ପ୍ରାଇଭେଟ ଏଫ୍ଏମ୍ ରେଡିଓ ଷ୍ଟେସନ ଏବଂ ବିଦେଶରୁ ମଧ୍ୟ ଅନେକ ରେଡିଓ ଷ୍ଟେସନ ଆସି ଏଥିରେ ଅଂଶଗ୍ରହଣ କରନ୍ତି। ରେଡିଓ ସମ୍ପର୍କିତ ଏହା ହେଉଛି ଗୋଟିଏ ବଡ଼ ସେଲିବ୍ରେସନ, ଗୋଟିଏ ବଡ଼ ଗେଟ୍ ଟୁଗେଦର। ଏଣୁ ରେଡିଓ ପ୍ରେମୀ, ରେଡିଓ ଶ୍ରୋତା, ରେଡିଓ କଳାକାର ଏମାନେ ସମସ୍ତେ ଏକାଠି ହୁଅନ୍ତି ଆଉ ସେଲିବ୍ରେଟ କରନ୍ତି ବିଶ୍ୱ ରେଡିଓ ଦିବସକୁ। ଉଦ୍ଦେଶ୍ୟ ହେଉଛି ରେଡିଓର ଯୋଉ ଲିଗାସି ଅଛି ତାକୁ ମନେ ପକେଇବା ଏବଂ ରେଡିଓ ଦିବସକୁ ପାଳନ କରିବା।
ତେବେ ରେଡିଓର କେବଳ ଲିଗାସି ଅଛି ନା ରେଡିଓ ରେଡିଓର ବି ବର୍ତ୍ତମାନ ଅଛି ଭାଇ?
ଭଲ ପ୍ରଶ୍ନ, ବହୁତ ପ୍ରଶ୍ନ, ବହୁତ ସମୟରେ ଏଇ ପ୍ରଶ୍ନ ଆସେ ଯେ ରେଡିଓର ବର୍ତ୍ତମାନ କ'ଣ, ୟାର ଭବିଷ୍ୟତ କ'ଣ। ରେଡିଓର ବର୍ତ୍ତମାନ ଅଛି ବୋଲି ମୁଁ ଭାବେ, କାରଣ ରେଡିଓ ସବୁବେଳେ ପ୍ରାସଙ୍ଗିକ ହେଇକି ରହିବ, ତାର କୌଣସି ବିକଳ୍ପ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ ବୋଲି ମୁଁ ବିଚାର କରେ। କାହିଁକି ନା ବାତ୍ୟା ଭଳି ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା, ବାତ୍ୟା ଏଠି ପ୍ରତିବର୍ଷ ହେଉଛି ଏବଂ ସେହି ସମୟରେ ରେଡିଓ ଛଡ଼ା ଆଉ ସୂଚନା ଦେବା ପାଇଁ ଅନ୍ୟ କୌଣସି ମାଧ୍ୟମ ଆମ ପାଖରେ ନଥାଏ। ଦ୍ୱିତୀୟରେ ଯେତେବେଳେ ରେଡିଓ ହେଉଛି ସବୁଠୁ କମ୍ ଖର୍ଚ୍ଚରେ ସୂଚନା ଏବଂ ମନୋରଞ୍ଜନ ଦେଉଥିବା ଗୋଟିଏ ଗଣମାଧ୍ୟମ, ତେଣୁ ଅନ୍ୟ ଯୋଉ ମିଡିଆ ଅଛି, ଟେଲିଭିଜନ କୁହନ୍ତୁ ବା ଖବରକାଗଜ, ଏହା ଏହା ତୁଳନାରେ ରେଡିଓରେ ବହୁତ କମ୍ ଖର୍ଚ୍ଚ ହୁଏ ଏବଂ ରେଡିଓ ସବୁ ଜାଗାରେ ପହଞ୍ଚ। ଯେଉଁଠି ଇଣ୍ଟରନେଟ୍ ନାହିଁ, ଯେଉଁଠି ଇଲେକ୍ଟ୍ରିସିଟି ନାହିଁ, ସେଠି ମଧ୍ୟ ରେଡିଓ ବାଜୁଛି, ନଈ ମଝିରେ ସମୁଦ୍ର ଭିତରେ ମଧ୍ୟ ରେଡିଓ ଶୁଣାଯାଉଛି ଏବଂ ପାହାଡ଼ ଉପରେ ମଧ୍ୟ ରେଡିଓ ଶୁଣାଯାଉଛି। ତେଣୁ ରେଡିଓର ବିକଳ୍ପ ନାହିଁ, ରେଡିଓ ସବୁବେଳେ ଲୋକଙ୍କ ପାଖରେ ରହିବ, ଜନସେବାରେ ରହିବ। ହଁ, ରେଡିଓର ଯଦି ଲୋକପ୍ରିୟତା କମିଯାଇଛି ବୋଲି କେହି କେହି ଅଭିଯୋଗ କରୁଛନ୍ତି, ତାହେଲେ ତାକୁ ଚିନ୍ତା କରିବାକୁ ପଡିବ ଯେ ରେଡିଓର ଲୋକପ୍ରିୟତା କାହିଁକି କମୁଛି। ଯଦି ଏହା ଗୋଟିଏ ଆବଶ୍ୟକତା ଥିବା ଗଣମାଧ୍ୟମ, ତାହେଲେ ଏହାର ଲୋକପ୍ରିୟତା ଯଦି କମୁଛି ତାହେଲେ କାହିଁକି କମୁଛି, ସେ ସମ୍ପର୍କରେ ବିଚାର ହେବା ଦରକାର।
ଭାଇ, ଆମେ ରେଡିଓର ଆକାରକୁ ଆମେ ଦେଖିଛେ, ତାହା ଗୋଟେ ବଡ଼ ଟେଲିଭିଜନ ଆକାରରେ ଥିଲା, ବର୍ତ୍ତମାନ ମୋବାଇଲ ଫୋନ ଭିତରକୁ ଆସିଯାଇଛି। ଏଇ ଯୋଉ ଯାତ୍ରା, ଏଇ ଯାତ୍ରା ସମ୍ପର୍କରେ ଆପଣଙ୍କର କ'ଣ କହିବେ?
ଆପଣ ଠିକ କହିଲେ, ରେଡିଓ ଶୁଣିବାର ଯୋଉ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉନ୍ନତି ଫଳରେ ବର୍ତ୍ତମାନ ରେଡିଓ ଶୁଣିବାର ମାଧ୍ୟମରେ ପରିବର୍ତ୍ତନ ହେଇଯାଇଛି। ଆଗରୁ ଲୋକମାନେ ବଡ ରେଡିଓ ସେଟ୍ରେ, ଭାଲ୍ଭ ସେଟ୍ରେ ଶୁଣୁଥିଲେ, ତାପରେ ଟ୍ରାନଜିଷ୍ଟର ଶୁଣିଲେ, ବର୍ତ୍ତମାନ ଚିପ୍ ବାଲା ରେଡିଓ ଶୁଣିଲେଣି ଏବଂ ମୋବାଇଲରେ ମଧ୍ୟ ଏଫ୍ଏମ୍ ଆସିଲାଣି। ତାପରେ ଆଉ ଟିକେ ଆଗକୁ ଯଦି ଆମେ ଭାବିବା, ତାହେଲେ ଇଣ୍ଟରନେଟ୍ ଜରିଆରେ ମଧ୍ୟ ବିଭିନ୍ନ ଆପ୍ରେ ମଧ୍ୟ ଇଣ୍ଟରନେଟ୍ ରେଡିଓ ଶୁଣାଯାଉଛି। ବର୍ତ୍ତମାନ ଆଉ ରେଡିଓ କୌଣସି ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ହେଇକି ରହୁନାହିଁ। ଆଗରୁ ଯେମିତି ଆମେ କଟକ ଷ୍ଟେସନକୁ ଓଡ଼ିଶାରେ ଶୁଣୁଥିଲେ, ବର୍ତ୍ତମାନ ଆଉ କଟକ ଷ୍ଟେସନକୁ ଆମେରିକାରେ ବି ଆପ୍ଲିକେସନ ଜରିଆରେ ଶୁଣି ହେବ। ଆପଣ ଗୋଟେ ଇଣ୍ଟରନେଟ୍ ରେଡିଓ ଚଲାଉଛନ୍ତି, ଆପଣ ମଧ୍ୟ ଏହା ଭଲ ଭାବେ ଜାଣନ୍ତି। ତାପରେ ଲୋକମାନେ କାର୍ରେ ରେଡିଓ ଶୁଣୁଛନ୍ତି, ଲୋକମାନେ ଅନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସରେ ରେଡିଓ ଶୁଣୁଛନ୍ତି, ଅନେକ ଟେଲିଭିଜନ ସେଟ୍ରେ ମଧ୍ୟ ରେଡିଓ ଆସୁଛି, ସରକାରୀ ଚ୍ୟାନେଲ ଗୁଡ଼ିକ ଡିଟିଏଚ୍ ଜରିଆରେ ମଧ୍ୟ ଟେଲିଭିଜନରେ ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଛି। ତେଣୁ ରେଡିଓ ଶୁଣିବାର ଯୋଉ ମାଧ୍ୟମରେ ତାହା ପରିବର୍ତ୍ତନ ହେଇଯାଇଛି, ଏହା ପଛରେ ଆଉ ଗୋଟେ କାରଣ ମଧ୍ୟ ଅଛି ଯେ ଅନ୍ୟ ସମସ୍ତ ଇଲେକ୍ଟ୍ରୋନିକ୍ ଡିଭାଇସ ସହିତ ଏଫ୍ଏମ୍କୁ ଯୋଡ଼ି ଦେଇ ହେବ ବଡ଼ ସହଜରେ, ଏବଂ ମିଡିୟମ ୱେଭ୍ ସର୍ଟ ୱେଭ୍ର ଯୁଗ ଯେହେତୁ ସରିସରି ଆସୁଛି, ତେଣୁ ଏଫ୍ଏମ୍ର ଲୋକପ୍ରିୟତା ଯେହେତୁ ବଢ଼ି ଚାଲିଛି, ରେଡିଓ ବେଶୀ ଲୋକାଲ୍ ହେଉଛି ଏବଂ ତାକୁ ଶୁଣିବା ମଧ୍ୟ ସେତିକି ସହଜ ହେଉଛି।
ଭାଇ, ଶେଷରେ ଆମେ ଜାଣିବାକୁ ଚାହିଁବୁ ଯେ ଯେହେତୁ ରେଡିଓର ଗୋଟେ ଭବିଷ୍ୟତକୁ ନେଇକି ଆମେ ଚିନ୍ତା ବି କରୁଛେ ଏବଂ ଏକ୍ସପେକ୍ଟେସନ୍ ବି କରୁଛେ, ତେଣୁ ଯେଉଁ ଭବିଷ୍ୟତର କଥା କହିଲା ବେଳକୁ ପିଲାଙ୍କୁ ଆମେ ଛାଡ଼ିପାରିବା ନାହିଁ, ତେବେ ପିଲାମାନଙ୍କ ଭିତରେ ଏଇ ରେଡିଓକୁ ନେଇ କନସେପ୍ଟ ତିଆରି କରିବା ଏବଂ ସେମାନଙ୍କୁ ରେଡିଓ ପ୍ରତି ଆକୃଷ୍ଟ କରିବା କ'ଣ କରାଯାଇପାରେ?
ରେଡିଓ ସମ୍ପର୍କିତ ବିଭିନ୍ନ ଆଲୋଚନା କରିବାକୁ ପଡିବ, ଯୋଉ ଆମର ଶିକ୍ଷା ବ୍ୟବସ୍ଥା ଅଛି ତା ଭିତରେ ରେଡିଓ ସମ୍ପର୍କିତ ଗୋଟେ ଧାରଣା ପିଲାମାନଙ୍କୁ ଦେବାକୁ ପଡିବ। ବହୁତ ଜର୍ଣ୍ଣାଲିଜିମ୍ କରୁଥିବା ପିଲାମାନେ ମଧ୍ୟ ଜାଣନ୍ତି ନାହିଁ ଯେ ଓଡ଼ିଶାରେ 70ଟି ରେଡିଓ ଷ୍ଟେସନ୍ ଅଛି। ଆମେ ଯେତେବେଳେ କହୁ ଯେ ଓଡ଼ିଶାରେ 70ଟି ରେଡିଓ ଷ୍ଟେସନ୍ ଅଛି, ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏତେ ଷ୍ଟେସନ୍ କୋଉଠି ଅଛି, କିଭଳି ସେମାନେ କାମ କରୁଛନ୍ତି। ଆମେ ଯୋଉ ରେଡିଓ ମେଳା ଭୁବନେଶ୍ୱର ଆୟୋଜନ କରୁଛୁ, ଏଠି 20ଟି ରେଡିଓ ଷ୍ଟେସନକୁ ଡାକିଛି 40 ଜଣ RJ ରିକ୍ରୁଟ୍ କରିବା ପାଇଁ, କିନ୍ତୁ ସେଥିପାଇଁ ଆବଶ୍ୟକୀୟ ଯୋଉ ଆପ୍ଲିକାଣ୍ଟ ଯେତିକି ହବା କଥା ସେତିକି ପିଲା ଆସୁନାହାନ୍ତି, ଆପ୍ଲିକେସନ୍ ଆସୁନି। ତାର ଅର୍ଥ ହଉଛି ପିଲାଙ୍କ ପାଖରେ ସଚେତନତା ନାହିଁ, ସୂଚନା ନାହିଁ, ତାଙ୍କ ପାଖରେ ଏ ସମ୍ପର୍କିତ ଦକ୍ଷତା ମଧ୍ୟ ବୃଦ୍ଧି କରିବା ପାଇଁ କୌଣସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ନାହିଁ। ଏସବୁକୁ କରିବାକୁ ପଡିବ। ଆମେ ବ୍ୟକ୍ତିଗତ ଉଦ୍ୟମରେ ସେଇ ଚେଷ୍ଟା କରୁଛୁ, କିନ୍ତୁ ଏଇ ପ୍ରୟାସକୁ ପ୍ରୟାସ ସରକାରଙ୍କର ମଧ୍ୟ ହବା ଉଚିତ, ଯାହାଫଳରେ ଜନସେବାରେ ରେଡିଓର ଯୋଉ ଗୁରୁତ୍ୱ ଅଛି ତାହା କାମରେ ଲାଗିବ। ସେ ଗୁରୁତ୍ୱକୁ ଆମେ ବୁଝିବା ଦରକାର, ଏବଂ ସରକାରୀ ହସ୍ତକ୍ଷେପ ବିନା ଏସବୁ କାର୍ଯ୍ୟ ସମ୍ଭବ ନୁହେଁ।
ସୁବ୍ରତ ଭାଇ, ଅଶେଷ ଧନ୍ୟବାଦ। ବର୍ତ୍ତମାନ ସରିବା ପୂର୍ବରୁ ପୁଣି ଥରେ ଆମେ ସୁନୀଲ ଭାଇଙ୍କର କ'ଣ କ'ଣ ପ୍ରଶ୍ନଟେ ରହିଛି ଆପଣଙ୍କ ପାଇଁ।
ସୁବ୍ରତ ଭାଇ, ବହୁତ ଧନ୍ୟବାଦ ଆପଣ ଏଇ ଯେଉଁ ସୁନ୍ଦର ପ୍ରୟାସ କରୁଛନ୍ତି, ଏବଂ ମୁଁ ତ ଆପଣଙ୍କ ରେଡିଓ ମେଳାର ନିୟମିତ ଦର୍ଶକ। ଏ ବର୍ଷ ବର୍ଷ ମୁଁ ଅଛି କୋରାପୁଟରେ ଅଛି, ଆପଣ ମୁଁ ଦୁହେଁ ଯାଙ୍କ ହ୍ୟାମ୍ ରେଡିଓ ଅପରେଟର। ଆଚ୍ଛା, ମୋର ଗୋଟିଏ ପ୍ରଶ୍ନ ଯେ ଆମର କୋରାପୁଟ ରେଡିଓର ଶ୍ରୋତାମାନଙ୍କୁ ଆପଣ ଜଣେଇବେ ଯେ ଆପଣଙ୍କର ଯେଉଁ ପ୍ରଦର୍ଶନୀରେ ଭାଗ ନେଉଥିବା ଓଡ଼ିଶାରୁ ଯେଉଁ ରେଡିଓ ସଂଗ୍ରାହକମାନେ ସବୁ ଯୋଗ ଦେଉଛନ୍ତି, ସେମାନଙ୍କ ବିଷୟରେ ଟିକେ ଆଲୋକପାତ କରିବେ।
ଧନ୍ୟବାଦ ପ୍ରଶ୍ନ ପାଇଁ ସୁନୀଲ ବାବୁ। ଓଡ଼ିଶାର ବହୁତ ରେଡିଓ ସଂଗ୍ରାହକ ଏଥିରେ ଯୋଗ ଦେଉଛନ୍ତି। ପ୍ରତିବର୍ଷ ଏଥିରେ କାଳୀ ପଣ୍ଡା କଟକର ସେ ପାଖାପାଖି 500 ରେଡିଓ ଆଣିକି ଆସନ୍ତି। ରାଜେନ୍ଦ୍ର ସାହୁ 1000 ପାଖାପାଖି ରେଡିଓ ଆଣିକି ଆସନ୍ତି। ରାଜେନ୍ଦ୍ର ସାହୁ ଭୁବନେଶ୍ୱରର ଜଣେ ରେଡିଓ ସଂଗ୍ରାହକ, ଏବଂ ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ ପାଖାପାଖି 1000 ରେଡିଓ ନେଇକି ଆସନ୍ତି। ତା ଛଡ଼ା ଅନ୍ୟ କେତେକ ରେଡିଓ ସଂଗ୍ରାହକ ମଧ୍ୟ ମେଳାରେ ସାମିଲ ହୁଅନ୍ତି। ପାଖାପାଖି ଆମେ 3-4 ହଜାର ନୂଆ ପୁରୁଣା ରେଡିଓ ସେଟ୍ର ପ୍ରଦର୍ଶନୀ ଲଗାଉ। ଏହା ଛଡ଼ା ହ୍ୟାମ୍ ରେଡିଓର ମଧ୍ୟ ପ୍ରଦର୍ଶନୀ ଲାଗେ। ଆପଣ ଜଣେ ହ୍ୟାମ୍ ଅପରେଟର, ଏବଂ ଆପଣ ମୋ ସମ୍ପର୍କରେ ଜାଣିଛନ୍ତି, ମୁଁ ବି ହ୍ୟାମ୍ ଅପରେଟର ବୋଲି ଆପଣ କହିଲେ ଆପଣଙ୍କ ପ୍ରଶ୍ନରେ। ହ୍ୟାମ୍କୁ ନେଇକି ମଧ୍ୟ ଆମେ ବିଭିନ୍ନ ସଚେତନତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛୁ। ଜରୁରୀକାଳୀନ ସମୟରେ କିଭଳି ହ୍ୟାମ୍କୁ ବ୍ୟବହାର କରାଯାଇପାରିବ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ପାଇଁ, ସେ ସମ୍ପର୍କରେ ମଧ୍ୟ ଆମେ ଡେମୋ ଏଠି ସାଧାରଣ ଲୋକମାନଙ୍କୁ ଦେଖାଉଛୁ। ଏବଂ ଓଡ଼ିଶା ସରକାରଙ୍କର ଯୋଉ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଛି, ଓସ୍ଡମା ଅଛି, ତାଙ୍କ ତରଫରୁ ମଧ୍ୟ ଗୋଟେ ସ୍ୱତନ୍ତ୍ର ଏମର୍ଜେନ୍ସି ରେଡିଓ ଷ୍ଟଲ୍ ଲଗାଯାଇଛି, ତାକୁ ମଧ୍ୟ ଦେଖିକି ଦର୍ଶକମାନେ ଖୁସି ହେଉଛନ୍ତି।
ଧନ୍ୟବାଦ ଭାଇ, କୃତଜ୍ଞତା ଆପଣଙ୍କୁ ଜଣାଉଛୁ। ସୁବ୍ରତ ଭାଇଙ୍କୁ ଆମେ କୃତଜ୍ଞତା ଜଣାଉଛୁ ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ। ଆମେ ପୁଣି ଥରେ ଆଉ ଏକ ଦିନରେ ଆମେ ନିଶ୍ଚିତ ଭାବରେ ସୁବ୍ରତ ଭାଇଙ୍କଠାରୁ ଆହୁରି ଅଧିକା ରେଡିଓ ସମ୍ପର୍କରେ, ଏବଂ ରେଡିଓର ଇତିହାସ ସମ୍ପର୍କରେ, ରେଡିଓର ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ପର୍କରେ ନିଶ୍ଚିତ ଭାବରେ ଅବଗତ ହେବା, ସେଥିରେ କୌଣସି ସନ୍ଦେହ ନାହିଁ। ପୁଣି ଥରେ ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ ସୁବ୍ରତ ପତିଙ୍କର ଏହି ନିଆରା ପ୍ରୟାସକୁ ଆମେ ଅଭିନନ୍ଦନ ଏବଂ ସ୍ୱାଗତ ଜଣାଉଛୁ। ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ ରହୁଛି। ତେବେ ନମସ୍କାର ଭାଇ।
ନମସ୍କାର।